वासुदेवाय। श्रीमद्भागवतम दशम स्कंद अणानवध्या श्लोक 8 शिशुको वाच शयानं श्रिय उत्संगे पदावख्य सुताडय उत्थाय भगवान सा लक्ष्म्या सत्यांगति उत्थाय तत उत्थाय भगवान सा लक्ष्म्या सत्यांगति। ये अणानवध्या रे दुईटि लीला वर्णना करायछि महर्षि भृगुंक द्वारा देवंक परीक्षा और श्री भगवान द्वारा ब्राह्मण पुत्र आनयन। थरे सरस्वती नदी तटे तीन जन श्रेष्ठ देवता मान भीतर श्रेष्ठ तीन जन होती किए किए ब्रह्मा विष्णु महेश्वर शिवजी तो तांक भीतर किए श्रेष्ठ से गोटे थरे सरस्वती नदी तटे मुनि ऋषि मैंने बस आलोचना करुले भृगु भृगु होती किए भृगु मुनि ऋषि होती भगवान जन विभूति एवं ब्रह्मा पुत्र भृगु तेणु भृगु को रखाला सी परीक्षक कर परीक्षा कर तेणु सी प्रथम पिता पाक गले ब्रह्मलोक ब्रह्मा ब्रह्मा देखिले पुआ आ तुम देखिले तुम पुह आस कमी मन खुशी हे से भाव ब्रह्मा मन खुशी होती भृगु प्रथम ये गोटे छोटिया परीक्षा कले मानसिक परीक्षा हाईस्कल परीक्षा भाया तुम देखा ये तो रजगुण अच्छा आम सम्मान प्रदर्शन करवा ना नमस्कार कले ना प्रणाम कले ना तेणु भृगुंकर देखी विश्वनाथ चक्रवर्ती ठाकुर कहते ब्रह्मा निज पुत्र भृगु को हत्या करने उद्यत हो गले नमस्कार कलानी मारिदे कि निजर क्रोध को संबोधन करु चक्षुरे जो आसीगला क्रोधर चिन्ह सब आसीगला तेणु भृगु मुनि चलीगले एवं जीवे भाई बड़ भाई शिवजी पाक शिवजी होंगे ब्रह्मा पुत्र भृगु मध्य ब्रह्मा पुत्र तेनाली शिवजी टी उन्नत स्तर तेणु से जानते तेणु टे परीक्षाटा कड़ा करदे बाचिक परीक्षा कले जब शिवजी देखुं कैलाश पर्वत भाई आसु सी बहुत खुशी आलिंगन करने पाछटी आने आलिंगन कर तेणु भृगुमुनि बहुत अपमान सूचक कथा कहले कहले तमें बहुत अमंगल बड़ी रही च शरीर श्मशान सब रही पाँस शिशु बढ़ी हो जन ब्राह्मण यह भाव में ତାଙ୍କୁ ଯେତେବେଳେ ତିରସ୍କାର କଲେ ସେତେବେଳେ ମହେଶ୍ୱର ମଧ୍ୟ କ୍ରୋଧ ପ୍ରକାଶ କରି ତ୍ରିଶୂଳ ଧରିକି ମାରିବା ପାଇଁ ବାହାରିଲେ କିନ୍ତୁ ତାଙ୍କର ପତ୍ନୀ ଅର୍ଦ୍ଧାଙ୍ଗିନୀ ପାର୍ବତୀ ସେ ସତ୍ୟଗୁଣରେ ଅଛନ୍ତି ତେଣୁ ସେ ତାଙ୍କ ପାଦ ତଳେ କ୍ଷମା ପଡ଼ି କହିଲେ ଦେଖ ତୁମର ଭାଇ ସିଏ ତାଙ୍କୁ ମାରିଲେ ଏଇଟା ଠିକ୍ ହେବ ନାହିଁ କହିକିରି ବହୁତ ଅନୁରୋଧ କରିବାରୁ ସେ କ୍ରୋଧ ତାଙ୍କର ଶାନ୍ତ ହେଲା କିନ୍ତୁ ଭୃଗୁମୁନି ଜାଣିଗଲେ ଯେ ପ୍ରକୃତରେ ଶିବଜୀଙ୍କର କେତେ ଉନ୍ନତ ସ୍ତରରେ ତେଣୁ ତାପରେ ସେ ଆସିଲେ କେଉଁଠିକି ବିଷ୍ଣୁଙ୍କ ପାଖକୁ ଆସନ୍ତି ବୈକୁଣ୍ଠ ଲୋକରେ ଭଗବାନ ପୁଷ୍ପ ଶଯ୍ୟାରେ ଯଦିଓ ଅନନ୍ତ ଶଯ୍ୟାରେ ସାଇନ୍ କରିଛନ୍ତି କିନ୍ତୁ ତଥାପି ପୁଷ୍ପ ଶଯ୍ୟାରେ ପୁଣି ଲକ୍ଷ୍ମୀଦେବୀଙ୍କ କୂଳରେ ଚୟନ କରିଛନ୍ତି ତେଣୁ ଇଏ କ'ଣ କଲେ ପରୀକ୍ଷା ହାଇଏଷ୍ଟ ପରୀକ୍ଷା କରିଦେଲେ ପୋଷ୍ଟ ଗ୍ରାଜୁଏସନ୍ ପରୀକ୍ଷା କ'ଣ କଲେ ନା ଏଭଳି ଅବସ୍ଥାରେ ପୁଷ୍ପଶଯ୍ୟାରେ ଚୟନ କରିଛନ୍ତି ସେ ପୁଣି ନିଜ ପତ୍ନୀ ଲକ୍ଷ୍ମୀଦେବୀଙ୍କ କୂଳରେ ଚୟନ କରିଛନ୍ତି ଶୟାନ ଉତ୍ସଙ୍ଗେ ଯେଉଁ କୁହାହେଉଛି ଶୟାନଙ୍କୁ କହିଲେ ଶୟନ କରିଥିଲେ ଶ୍ରିୟ କହିଲେ ଲକ୍ଷ୍ମୀଦେବୀ ଉତ୍ସଙ୍ଗେ ଉତ୍ସଙ୍ଗ ହେଉଛି କ୍ରୋଡ଼ରେ, ଲକ୍ଷ୍ମୀଦେବ କ୍ରୋଡ଼ରେ ସୟନ କରିଛନ୍ତି, କିନ୍ତୁ ଇଏ ଆସିକି କ'ଣ କଲେ ନା ପଦା ବକ୍ଷସ ତାଡ଼ ପାଦରେ ଭଗବାନଙ୍କର ବକ୍ଷ ଦୋଷରେ ପଦ ପ୍ରହାର କଲେ, ହାତରେ ବି କରିନାହାନ୍ତି ପଦରେ ପ୍ରହାର କଲେ। ତେଣୁ ଏଇଟା ହେଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଇଏ ହେଉଛି ଅପରାଧର ଶେଷ ସୀମା କରିଦେଲେ। କିନ୍ତୁ ଭଗବାନଙ୍କର କ'ଣ ପ୍ରତିକ୍ରିୟା ହେଲା, ଭଗବାନ ସହଜ ତତ ଉତ୍ଥାୟ ଭଗବାନ, ଭଗବାନ ସାଙ୍ଗେ ସାଙ୍ଗେ ଉଠିଗଲେ, ଏବଂ ସହ ଲକ୍ଷ୍ମୀୟା ଶତାଙ୍ଗତି, ଲକ୍ଷ୍ମୀଦେବୀ ମଧ୍ୟ ସାଙ୍ଗେ ସାଙ୍ଗେ ଉଠିପଡ଼ିଲେ। ତେଣୁ ସମସ୍ତେ ସେ ଯାଇ ଭୃଗୁମାନଙ୍କର କୁ ତାଙ୍କର ପାଦକୁ ଆଉଁସି ଦେଉଛନ୍ତି, ତାଙ୍କୁ ବସେଇ କ୍ଷମା ପ୍ରାର୍ଥନା କରୁଛନ୍ତି, କହୁଛନ୍ତି ମୁଁ ଜାଣିପାରିଲି ନାହିଁ, ଆପଣ ମୋତେ ଖବର ଦେଲେନି, ମୁଁ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ସ୍ୱାଗତ କରିଥାନ୍ତି, ମୋର ବକ୍ଷ ବଡ଼ କଠୋର କିନ୍ତୁ ତୁମର ପାଦ ବହୁତ କୋମଳ। ଏଭଳି ଭାବରେ ଦେଖି ଭଗବାନଙ୍କର ବ୍ୟବହାର ଦେଖି ଭୃଗୁ କାନ୍ଦି ପକାଉଛନ୍ତି, ଭଗବାନ ଇ ଭଗବତା ଇଏ ହେଉଛି ସର୍ବମହତ୍କର୍ଷ, ତେଣୁ ଏଇଟା ଯାଇକରି ସେ ବର୍ଣ୍ଣନା କଲେ। ଭଗବାନ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କର ବକ୍ଷରେ ସେ ଚିହ୍ନକୁ ଧାରଣ କରିଛନ୍ତି। କ'ଣ ସେ ଚିହ୍ନ ନା ଶ୍ରୀବତ୍ସ ଚିହ୍ନ। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ କଥା କହିଲେ, ସେତେବେଳେ ଏଇ ଭଗବାନଙ୍କର ଯେଉଁ ମହୋତ୍କର୍ଷ ଶ୍ରୀକୃଷ୍ଣଙ୍କର ବିଷ୍ଣୁଙ୍କ ଠାରୁ ଆହୁରି ମଧ୍ୟ, ବିଷ୍ଣୁ ଯଦିଓ ସବୁଠାରୁ ଶ୍ରେଷ୍ଠ କିନ୍ତୁ ତାଙ୍କଠାରୁ ଆହୁରି ଉତ୍କର୍ଷ ତାଙ୍କର ଶ୍ରେଷ୍ଠ ହେଉଛନ୍ତି ଭଗବାନ କୃଷ୍ଣ। ଏଇ ଲୀଳାଟିକୁ ଦେଖିବା ପାଇଁ ଏ କଥାଟି କହିଥିଲେ। ତେଣୁ ଦ୍ୱାରକାରେ ଜଣେ ବ୍ରାହ୍ମଣ ତାଙ୍କର ଯେତେବେଳେ ପୁତ୍ର ମୃତ୍ୟୁବରଣ କରୁଥିଲା, ଜନ୍ମ ହଉ ମୃତ୍ୟୁବରଣ କରୁଥିଲା, ସେ ଯାଇ ଭଗବାନ କୃଷ୍ଣଙ୍କ ଯେଉଁ ରହିଛି ସେଠି ଯାଇ ଭଗବାନଙ୍କୁ ସବୁ ଅପମାନ ସୂଚକ କଥା କହୁଥିଲା। ଏମାନେ ରାଜାମାନେ ଏମାନେ ଠିକ୍ ଭାବରେ ଧର୍ମନୀତି ପାଳନ କରୁନାହାନ୍ତି, ଯେଉଁଥିପାଇଁ କି ଆମର ପୁତ୍ର ପିତା ଥାଉଥାଉ ପୁତ୍ର ମୃତ୍ୟୁବରଣ କରୁଛି, ତେଣୁ ଏସବୁ ଅଧର୍ମ କାର୍ଯ୍ୟ ହେଉଛି କାରଣ ଏଇ ରାଜାମାନେ ଠିକ୍ ଭାବରେ ପାଳନ କରୁନାହାନ୍ତି, ରାଜ୍ୟ ଶାସନ କରିପାରୁନାହାନ୍ତି। ଏଭଳି ଭାବରେ ଗୋଟିଏ ପରେ ଗୋଟିଏ ଏଭଳି ଭାବରେ ଅଷ୍ଟମ ପୁତ୍ର ମୃତ୍ୟୁବରଣ କରିଗଲା ପରେ ସିଏ ଏଇଭଳି ଭାବେ କହୁଥିଲେ, ନବମ ପୁତ୍ର ଯେତେବେଳେ ଆସିବା ପାଇଁ ଆସିଲେ ସେତେବେଳେ ସେ ଏଇଭଳି ଭାବେ ଯେତେବେଳେ କହିଲେ, ସେତେବେଳେ ଗାଣ୍ଡିବଧାରୀ ଅର୍ଜୁନ ସେ କହିଲେ ଯେ ଏଠି କ'ଣ କେହି ନାହାନ୍ତି, ଯେ କ୍ଷେତ୍ର କେହି ନାହାନ୍ତି, ମୁଁ ଲାଗୁଛି ଏ ଯଦୁବଂଶମାନେ ଏମାନେ ବୋଧେ ବ୍ରାହ୍ମଣ ହେଇଗଲେଣି, ଖାଲି ଯଜ୍ଞ ଇତ୍ୟାଦି କରୁଛନ୍ତି, ଆଉ କିଛି କ୍ଷେତ୍ର କାର୍ଯ୍ୟ କରୁନାହାନ୍ତି। ତେଣୁ ସିଏ ତାଙ୍କୁ କହିଲେ, ଏ ବ୍ରାହ୍ମଣ ମୁଁ ତୁମକୁ କଥା ଦେଉଛି, ମୁଁ ତୁମ ପୁତ୍ରକୁ ରକ୍ଷା କରିବି, ନା ଯେଉଁଠି ଭଗବାନ କୃଷ୍ଣ, ଯେଉଁଠି ଭଗବାନ ବଳରାମ, ଯେଉଁଠି ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏମାନେ ସବୁ ଫେଲ୍ ମାରିଲେ ତୁମେ କିଭଳି, ନା ମୁଁ ସାମାନ୍ୟ କିଏ ନୁହଁ, ମୁଁ ହେଉଛି ଗାଣ୍ଡିବଧାରୀ ଅର୍ଜୁନ, ଏଭଳି ଭାବରେ କହିଲେ। ତେଣୁ ବ୍ରାହ୍ମଣ ଚାଲିଗଲେ। ତେଣୁ ଯେତେବେଳେ ବ୍ରାହ୍ମଣଙ୍କର ନବମ ସନ୍ତାନ ଜାତ ବାହାର ଥିଲା, ସେହି ସମୟରେ ତାଙ୍କ ପତ୍ନୀ କହିଲେ, ଅର୍ଜୁନଙ୍କୁ ଖବର ଦିଅ। ତେଣୁ ଅର୍ଜୁନ ଆସିଲେ, ଅର୍ଜୁନ ଆସି ଶିବଜୀଙ୍କୁ ସ୍ମରଣ କଲେ। ଶିବଜୀଙ୍କୁ ସ୍ମରଣ କଲେ କାହିଁକି ନା କୃଷ୍ଣଙ୍କୁ ପ୍ରଣାମ ନକରିକି ଶିବଜୀଙ୍କୁ ପ୍ରଣାମ କଲେ କାହିଁକି ନା ବିଷ୍ଣୁ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ କୃଷ୍ଣ ସଖ୍ୟ ଭାବ ସହିତ ତାଙ୍କର ଅଛି କୃଷ୍ଣଙ୍କ ସହିତ, ତେଣୁ ବ୍ରାହ୍ମଣ ଅପେକ୍ଷା କରିଛନ୍ତି, ତାଙ୍କୁ କୃଷ୍ଣଙ୍କୁ ଉପେକ୍ଷା କରିଛନ୍ତି, ସେଥିପାଇଁ ସେ ଭଗବାନ କୃଷ୍ଣଙ୍କୁ ସ୍ମରଣ ନ କରିକିରି। କାରଣ ଯେତେବେଳେ ଅର୍ଜୁନ ଆଉ ଥରେ ଯେତେବେଳେ ଏଇଭଳି ଅବସ୍ଥା ଗୋଟେ ହେଇଥିଲା, ଯେତେବେଳେ ଦ୍ରୌପଦୀଙ୍କର ପାଞ୍ଚ ପୁଅଙ୍କୁ ମାରିଦେଇଥିଲେ ଅଶ୍ୱତ୍ଥାମା, ସେତେବେଳେ ସେ ଯାଇଥିଲେ ଭଗବାନଙ୍କ ସହିତ ଯାଇଥିଲେ, ଏବଂ ଅଶ୍ୱତ୍ଥାମା ଯେତେବେଳେ ବ୍ରାହ୍ମଣ ସେ ଯେଉଁ ବ୍ରହ୍ମାସ୍ତ୍ର ଛାଡ଼ିଥିଲେ ଅର୍ଜୁନଙ୍କୁ ମାରିବା ପାଇଁ, ସେତେବେଳେ ସେ ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ, କୃଷ୍ଣ କୃଷ୍ଣ ମହାବାହୋ ଏଭଳି ଭାବରେ ଭଗବାନ ପ୍ରାର୍ଥନା କରିଛନ୍ତି। କିନ୍ତୁ ଏଠି ଆଉ କୃଷ୍ଣଙ୍କୁ ପ୍ରାର୍ଥନା କଲେନି କାହିଁକି ନା ଯେହେତୁ ବ୍ରାହ୍ମଣ କୃଷ୍ଣଙ୍କୁ ଉପେକ୍ଷା କରିଦେଇଛନ୍ତି, ସେଥିପାଇଁ ସେ ଶିବଜୀଙ୍କୁ ସ୍ମରଣ କରି ବିଭିନ୍ନ ଅସ୍ତ୍ର ସବୁ ଛାଡ଼ିକରି ସୁରକ୍ଷା ପ୍ରଦାନ କରିଦେଲେ। କିନ୍ତୁ ଠିକ୍ ସମୟରେ ଯେତେବେଳେ ସେ ବ୍ରାହ୍ମଣଙ୍କର ନବମ ପୁତ୍ର ଜାତ ହେଉଛି ସେ ସମୟରେ ଆଉ ସବୁ ପିଲାମାନଙ୍କର ଶରୀର ମିଳୁଥିଲା, ମୃତ୍ୟୁ ଶରୀର ମିଳୁଥିଲା, କିନ୍ତୁ ଏ ଶରୀରଟି ପଳେଇଗଲା, ଉଡ଼ି ଉଡ଼ି ଉପରକୁ ଉଠି ପଳେଇଗଲା। ତେଣୁ ଅର୍ଜୁନଙ୍କୁ ଯେତେବେଳେ କଥା କୁହାଗଲା ସେତେବେଳେ ସେ ଚାରିଆଡ଼େ ଗଲେ, ଚନ୍ଦ୍ରପୁରୀ ସବୁଆଡ଼େ ବିଭିନ୍ନ ଜାଗାକୁ ଯାଇକି ଦେଖିଲେ, କେଉଁଠି ସଞ୍ଜୀବନୀପୁରୀ ଯମରାଜଙ୍କ ପାଖକୁ ଯାଇ ଗଲେ, କେଉଁଠି ପାଇଲେନି, ପାତାଳ ଇତ୍ୟାଦି ସବୁଟା ଦେଖିଲେ, କେଉଁଠି ପାଇଲେନି। ତେଣୁ ସେ ଅଗ୍ନିରେ ପ୍ରବେଶ କରି ମୃତ୍ୟୁବରଣ କରିବା ପାଇଁ ଚାହୁଁଥିଲେ, କିନ୍ତୁ ଭଗବାନ କୃଷ୍ଣ ତାଙ୍କୁ ନେଇକରି ଗଲେ, ତାଙ୍କର ରଥରେ ବସେଇ ନେଇକରି ଗଲେ। ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ସାତଟି ଆବରଣ ରହିଛି ଏବଂ ପ୍ରତି ଆବରଣ ତା ପୂର୍ବର ଆବରଣ ଠାରୁ ଦଶ ଗୁଣ ଅଧିକା। ତେଣୁ ଭଗବାନ ସେସବୁ ଆବରଣ ପାର ହେଇ ଗୋଟେ ଅନ୍ଧକାରମୟ ସ୍ତରକୁ ଆସି ପହଞ୍ଚିଲେ, ଆଉ ସେଠି ଘୋଡ଼ା ଆଉ ତାଙ୍କ ଚାଲିଲାନି। ତେଣୁ ଭଗବାନ ସୁଦର୍ଶନଙ୍କୁ ପ୍ରେରଣ କଲେ। ସୁଦର୍ଶନ ହେଉଛି ସହସ୍ର ସୂର୍ଯ୍ୟଙ୍କର ଭଳି ଆଲୋକ ତାଙ୍କର ରହିଛି, ପ୍ରକାଶ ରହିଛି। ଭଗବତ ଗୀତା ଏକାଦଶ ଅଧ୍ୟାୟରେ ବିଶ୍ୱଦର୍ଶନ ଯୋଗରେ ଯେତେବେଳେ ଭଗବାନ ତାଙ୍କର ବିଶ୍ୱରୂପ ଦେଖାଉଛନ୍ତି, ସେତେବେଳେ ସଞ୍ଜୟ କହୁଛନ୍ତି ଯେ କିଭଳି ଭଗବାନ ରୂପ, ନା ଦିବି ସୂର୍ଯ୍ୟ ସହସ୍ରଶ ଭବେତ୍ ଯୁଗପତ୍ ଉତ୍ଥିତା। ଏକ ହଜାର ସୂର୍ଯ୍ୟ ଯଦି ଏକ ସମୟରେ ଉତ୍ଥିତ ହେବେ, ସେ ଯେଉଁଭଳି ଭାବ ଯଦି ଭା ସଦୃଶତା, ଯେଉଁ ଆଲୋକ ଆସିବ, ଯେଉଁ ଭା ବା ଯେଉଁ ପ୍ରକାଶ ଆସିବ, ସେଭଳି ପ୍ରକାଶ ସେଥିରୁ ଆସୁଥିଲା ଭଗବାନଙ୍କ ବିଶ୍ୱରୂପରୁ। ତେଣୁ ଏହି ସୁଦର୍ଶନ ମଧ୍ୟ ସେଭଳି ଭାବରେ ଆଲୋକ ପ୍ରକାଶ କରିକିରି ଗଲେ ଏବଂ ଅନ୍ତିମରେ ଗୋଟେ ଜଳରାଶି ଦେଖିଲେ, ଯେଉଁଟାକି କାରଣାନବ ଜଳ। ସେଇଠି ଦେଖିଲେ ଜଣେ ଭୂମା ପୁରୁଷ ସ୍ନାନ କରିଛନ୍ତି, ଗୋଟେ ବିରାଟ ବହୁତ ସୁନ୍ଦର ମହଲ ରହିଛି, ସେଠାରେ ଅନନ୍ତ ଶଯ୍ୟାରେ ବିଷ୍ଣୁ ସ୍ନାନ କରିଛନ୍ତି, ମହାବିଷ୍ଣୁ ସ୍ନାନ କରିଛନ୍ତି, ଅଷ୍ଟଭୁଜ ଧାରଣ କରିଛନ୍ତି। ତେଣୁ ଭଗବାନ କୃଷ୍ଣ ତାଙ୍କୁ ଦେଖି ପ୍ରଣାମ କଲେ, ଅର୍ଜୁନ ଭୟ କରିଗଲେ ପ୍ରଥମେ। ତେଣୁ ଯେତେବେଳେ କୃଷ୍ଣ ଭଗବାନଙ୍କୁ ପ୍ରଣାମ କରୁଛନ୍ତି, ସିଏ ମଧ୍ୟ ପ୍ରଣାମ କଲେ। ପ୍ରଣାମ କଲା ପରେ ସେ କହିଲେ, ବିଷ୍ଣୁ ସେ କହିଲେ, ଦେଖ ଏ ଯେଉଁ ନରନାରାୟଣ, ତୁମେ ହେଉଛ ନରନାରାୟଣ, ମୋର ଅଂଶରେ ତୁମେ ଆସିଛ, ତେଣୁ ତୁମର ସବୁ ରହି କାର୍ଯ୍ୟ ସରିଲା ପରେ ତୁମେ ମୋ ପାଖକୁ ଫେରି ଆସିବ। ଏଇଭଳି ଭାବରେ କହିଥିଲେ, ଗୋଟେ ଶ୍ଳୋକ ଅଛନ୍ତି ସେ ଶ୍ଳୋକ, କିନ୍ତୁ ଆର ପ୍ରକୃତ ଅର୍ଥ ହେଉଛି କ'ଣ, ବିଷ୍ଣୁ ଚକ୍ରଠାରୁ କହୁଛନ୍ତି, ପ୍ରଭୁପାଦ ମହାରାଜ ମଧ୍ୟ କହିଛନ୍ତି ଯେ ସେ କହିଲେ, ଦ୍ୱିଜାତ୍ମଜାମି ଯୁବୟୋଧି ଦକ୍ଷିଣା ମୟୋପନୀତା ଭୁବି ଧର୍ମଗୁପ୍ତ କଳାବତିନ୍ନା ଭବନେର୍ ଭବା ଭରାସୁରାମ ହତ୍ୟେହ ଭୂୟ ସ୍ତୁରେ ତମନ୍ତି ମେ। ଅର୍ଥାତ୍ ପ୍ରକୃତରେ ଆର ପ୍ରକୃତ ଅର୍ଥ ହେଉଛି, ଯେହେତୁ ଭଗବାନ ମାନବ ଲୀଳା କରୁଥିଲେ, ତେଣୁ ପ୍ରକୃତରେ ବିଷ୍ଣୁ ହେଉଛନ୍ତି ଭଗବାନଙ୍କର ଅଂଶ, କୃଷ୍ଣ ଭଗବାନଙ୍କର ଅଂଶ ନୁହନ୍ତି, କିନ୍ତୁ ସେ ଭଗବାନଙ୍କର ମାନବ ଲୀଳାକୁ ଦେଖିବା ପାଇଁ ତେଣୁ ସେ ସେଇଭଳି ଭାବରେ କହିଲେ, ତୁମେ ମୋର ଅଂଶ ହିସାବରେ ଆସିଛ, ଏଇଭଳି ଭାବରେ କହିଲେ। ତା'ର ପ୍ରକୃତ ଅର୍ଥ ହେଉଛି, ତୁମେ ମୋ ପାଖରୁ ଆସିବ ଅର୍ଥ ହେଉଛି, ତୁମେ ଯେଉଁ ଶତ୍ରୁମାନଙ୍କୁ ପ୍ରେରଣ କରୁଛ, ହତ୍ୟା କରୁଛ, ସେମାନେ ମୋ ପାଖକୁ ଆସିଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଦଶମ ସ୍କନ୍ଧ ମହାନବ ଅଧ୍ୟାୟରେ ଏ ଯେଉଁ ଲୀଳାଟି ହେଲା, ଏଠୁ ଦେଖିବା ପାଇଁ ଚାହୁଁଥିଲେ ଭଗବାନ ଯେ ସିଏ ହେଉଛନ୍ତି ସର୍ବଶ୍ରେଷ୍ଠ, ତାଙ୍କ ସହିତ କେହି ସମାନ ନୁହନ୍ତି, କି ତାଙ୍କ ସହିତ କେହି ତାଙ୍କଠାରୁ ଅଧିକ କଥା କ'ଣ କରିବା। ତେଣୁ ଏଇଭଳି ଭାବରେ ସେମାନେ ସେ ମହାବିଷ୍ଣୁ ତାଙ୍କୁ ସେ ବ୍ରାହ୍ମଣଙ୍କର ନଅଟି ପୁତ୍ର ଫେରାଇ ଦେଲେ। ତେଣୁ ସେ ନଅଟି ପୁତ୍ର ଆଣି ଭଗବାନ ଆସିଲେ ଏବଂ ସେ ବ୍ରାହ୍ମଣକୁ ପ୍ରଦାନ କଲେ। ତେଣୁ ହତ୍ୱା ନୃପାନ୍ ଧର୍ମିଷ୍ଠାନ୍ ଘାତୟିତ୍ୱା ଅର୍ଜୁନାଦିଭି ମଞ୍ଜସା ବର୍ତ୍ତମାସ ଧର୍ମଂ ଧର୍ମ ସୁତାଦିଭି। ତେଣୁ ଏଇ ଯେଉଁ ବାଳକମାନେ ମୃତ୍ୟୁବରଣ କରିଥିଲେ, ଭଗବାନ କେତେ ଥର ମୃତ୍ୟୁ ବାଳକମାନଙ୍କୁ ଉଦ୍ଧାର କରିଛନ୍ତି, ପ୍ରଥମେ ଉଦ୍ଧାର କଲେ କାହାକୁ, ଗୁରୁଙ୍କର ପୁତ୍ର ସଞ୍ଜୀବନୀ ପୁତ୍ରକୁ ଉଦ୍ଧାର କଲେ, କେଉଁଠୁ ଉଦ୍ଧାର କଲେ, ସଞ୍ଜୀବନୀପୁର ଯମରାଜଙ୍କ ପାଖରୁ, ତାପରେ ଉଦ୍ଧାର କଲେ କାହାକୁ, ତାଙ୍କର ମା ଦେବକୀଙ୍କର ଯେଉଁ ଛଅ ପୁତ୍ର ଥିଲେ ତାଙ୍କୁ ଉଦ୍ଧାର କଲେ, କେଉଁଠୁ ଉଦ୍ଧାର କଲେ, ସୁତଳ ଲୋକ ବଳି ମହାରାଜଙ୍କ ଠାରୁ ଉଦ୍ଧାର କଲେ, ଏବେ ମଧ୍ୟ ସେଇ ଭଗବାନ ଯାଇ ବୈକୁଣ୍ଠ ଲୋକରୁ ତାଙ୍କୁ ସବୁ ସେ ବ୍ରାହ୍ମଣ ପୁତ୍ରକୁ ଉଦ୍ଧାର କରିଛନ୍ତି। ଏ ଲୀଳାଟି ଭଗବାନ କାହିଁ କଲେ ନା, ଏଇଟାକୁ ଦେଖିବା ପାଇଁ ଚାହିଁଲେ ଯେ ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ନାହିଁ। ଇତି ଶ୍ରୀମଦ୍ ଭାଗବତେ ମହାପ୍ରାଣୀ ଶ୍ରୀ ବ୍ରହ୍ମସୂତ୍ର ବାସୀ ପରମହଂସ ସଂହିତା ବୈଷୟିକ ଦଶମ ସ୍କନ୍ଧେ ଦ୍ୱିଜ କୁମାର ଆନନ୍ଦ ନାମ ଏକୋନବିଂଶ ଅଧ୍ୟାୟ। ଓଂ ନମୋ ଦେବାସୁଦେବାୟ। ଓଂ ନମୋ ଦେବାସୁଦେବାୟ।